ओम शांति। एक मे 2025 मसीहार अनमोल महावाक्य मीठे बच्चे तुम्हें माने बेहदर बाबांक ठारो बेहदर संपत्ति नेबाकु आसीछ। एठारे कौनसी लौकिक कथा नाही, तुम्हें बहुत उमंग उत्साह सहित बाबांक मने पकाइले पुरुणा दुनिया को भूली जीव। प्रश्न, क्यों गुटिए कथा को तुम्हें बारंबार स्मरण करी पक्का करिबा उचित? उत्तर, आमे समस्ते आत्मा, आमे परमात्मा पितांक ठारो संपत्ति नेउछो। आत्मा माने हेउछंती संतान, परमात्मा हेले पिता। एबे पिता एवं संतान मानंकर मिलन हेउछि, एहि कथा को बारंबार घोषी घोषी पक्का करो। जेते जेते आत्म अभिमानी होई चालिबो, सेते सेते देह अभिमान तुटी चालिबो। गीत, जो पिया के साथ है, ओम शांति। पिला मैंने जानी छंती जे आमे बाबांको साथीरे बसे छो, से है उछंती सर्वश्रेष्ठ समस्तंकर बाबा। बाबा आसी छंती, बाबांको ठारो कौन मिलुछी? मनर एही प्रश्न मध्य उठी पारिबो नाही। बाबांको ठारो संपत्ति ही मिलुछी, ये है उछंती समस्तंकर बेहदर पिता। जहांको ठारो बेहदर सुख बेहदर संपत्ति मिलुछी, कहाँ है उछी हदर संपत्ति? कहाँ पाखरे हजारे, कहाँ पाखरे पांच हजारे रही थी? कहाँ पाखरे दस कुड़िये पचास कोटी अरब थाई पारे? वास्तव रे संसार रे समस्त तो हेउछंती लौकिक पिता एवं हदर संतान माने। एठारे तुम्हें पिला माने जानुछ, आमे बेहदर बाबांक पाखकु आसीछु बेहदर संपत्ति नेबा पाए। मनरे आशा तो रही था ना, कुल बिना अन्य सत्संग आदिरे कौनसी आशा न थाए। कही थांती शांति मिलु, ताहा तो एबे मिली पारिबो नाही। एठारे तुम्हें पिला माने जानुछ जे आमे आसीछु विश्व नुआ दुनियार मालिक हेबा पाए। नचेत एठाकु काहेकि आसीबो? पिलामानंकर संख्या केते वृद्धि होई चालीछि, कहुछंती बाबा आमे तो विश्वर मालिक हेबा पाए आसीछु। हदर कौनसी कथा ही नाही, बाबा आपणंक ठारो आमे बेहद स्वर्गर वर्षा नेबाकु आसीछु। कल्प कल्प आमे बाबांक ठारो संपत्ति नेउछु, पुणे माया बिलेई आम ठारु छड़ाए नेउछि। सेथिपाई एहाकु हार जित्र खेल कहा जाउछि। बाबा बसी पिलामानंकु बुझाउछन्ति, पिलामाने मध्य क्रमानुसारे बुझुछन्ति। ये कौनसी साधु संत नुहन्ति, जे परि तुमे साधारण वस्त्र पिंधिछ सही परि ये मध्य पिंधिछन्ति। ये तो हेउछन्ति बाबा ना। केही जदि पचारिबे कहा पाख को जाउछ, कहिबो आमे बाप दादांको पाख को जाउछ। यहा तो परिवार होइगला, तुमे सेठा को काहे के जाउछ, कोन नेबा को जाउछ? ए कथा तो अन्य केही बुझी पारिबे नाही, कहि पारिबे नाही जे आमे बाप दादांको पाख को जाउछ। वर्षा तांको ठारु मिलुछि, जे जे बापांको संपत्ति रे समस्ते हकदार अटंती। शिव बाबांकर अविनाशी संतान पूर्वरु तो अट, पुणि प्रजापिता ब्रह्मांकर संतान हेबा द्वारा तांकर नाती नातुणी होइगलो। एबे तुमे जानुछ जे मु हेउछि आत्मा। ए कथा को बहुत पक्का भावरे घोषी देबा दरकार। आमे आत्मा माने परमात्मा बाबांक ठारु वर्षा नेउछु, बाबांक सहित आसी मिशुछु। पूर्वरु तो शरीर अभिमान थिला, ଅମୁକ ଅମୁକ ନାମ ଧରି ହିଁ ସମ୍ପତ୍ତି ନେଇଥାନ୍ତି। ବର୍ତ୍ତମାନ ତ ଆମେ ହେଉଛୁ ଆତ୍ମା, ପରମାତ୍ମାଙ୍କ ଠାରୁ ସମ୍ପତ୍ତି ନେଉଛୁ। ଆତ୍ମା ମାନେ ହେଲେ ସନ୍ତାନ, ପରମାତ୍ମା ହେଉଛନ୍ତି ପିତା। ବାପ ଏବଂ ପିଲାମାନଙ୍କର ବହୁତ ସମୟ ପରେ ମିଳନ ମେଳା ଲାଗୁଛି। ଥରେ ମାତ୍ର ଭକ୍ତି ମାର୍ଗରେ ପୁଣି ଅନେକ କୃତ୍ରିମ ମେଳା ଲାଗି ଚାଲିଛି। ଏହା ହେଉଛି ସବୁଠାରୁ ଆଶ୍ଚର୍ଯ୍ୟଜନକ ମେଳା। ଆତ୍ମାଏ ପରମାତ୍ମା ଅଲଗ ରହେ ବହୁକାଲ। କେଉଁ ଆତ୍ମା ମାନେ? ତୁମେ ଆତ୍ମା ମାନେ। ଏହା ମଧ୍ୟ ତୁମେମାନେ ଜାଣୁଛ ଯେ ଆମେ ଆତ୍ମା ମାନେ ହେଉଛୁ ସୁଇଟ୍ ସାଇଲେନ୍ସ ହୋମର ବାସିନ୍ଦା। ଏବେ ଏଠାରେ ଅଭିନୟ କରି କରି ଥକି ଯାଇଛୁ, ତେଣୁ ସନ୍ନ୍ୟାସୀ ଗୁରୁ ଆଦିଙ୍କ ପାଖକୁ ଯାଇ ଶାନ୍ତି ମାଗିଥାନ୍ତି। ଭାବନ୍ତି ସେମାନେ ଘର ଦ୍ଵାର ଛାଡି ଜଙ୍ଗଲକୁ ଯାଇଛନ୍ତି, ତେଣୁ ତାଙ୍କ ଠାରୁ ଶାନ୍ତି ମିଳିବ। କିନ୍ତୁ ଏପରି ନୁହେଁ, ଏବେ ତ ସମସ୍ତେ ସହରକୁ ଆସି ଯାଇଛନ୍ତି। ଜଙ୍ଗଲରେ ଗୁମ୍ଫାମାନ ଖାଲି ପଡିଛି, ଗୁରୁ ହି ବସିଛନ୍ତି। ସଚେତ ସେମାନଙ୍କୁ ନିବୃତ୍ତି ମାର୍ଗର ଜ୍ଞାନ ଦେଇ ପବିତ୍ରତା ଶିଖାଇବା ଦରକାର। ଆଜିକାଲି ତ ଦେଖ, ସନ୍ନ୍ୟାସୀମାନେ ବିବାହ ଆଦି କରାଉଛନ୍ତି। ତୁମେ ପିଲାମାନେ ତ ନିଜର ଯୁଗବଳ ଦ୍ଵାରା ନିଜର କର୍ମେନ୍ଦ୍ରିୟକୁ ବଶୀଭୂତ କରୁଛ। କର୍ମେନ୍ଦ୍ରିୟ ଯୁଗବଳ ଦ୍ଵାରା ଶୀତଳ ହୋଇଯିବ। କର୍ମେନ୍ଦ୍ରିୟରେ ଚଞ୍ଚଳତା ରହିଥାଏ ନା? ଏବେ କର୍ମେନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ, ଯେପରି କୌଣସି ଚଞ୍ଚଳତା ନ ରହିବ। ଯୁଗବଳ ବିନା କର୍ମେନ୍ଦ୍ରିୟକୁ ବସ କରିବା ଅସମ୍ଭବ। ବାବା କହୁଛନ୍ତି, କର୍ମେନ୍ଦ୍ରିୟର ଚଞ୍ଚଳତା ଯୁଗବଳ ଦ୍ଵାରା ହିଁ ଉଠିବ। ଯୁଗବଳର ତାକତ ରହିଛି ନା? ଏଥିରେ ବହୁତ ମେହନତ ଲାଗିଥାଏ। ଆଗକୁ ଗଲେ କର୍ମେନ୍ଦ୍ରିୟର ଚଞ୍ଚଳତା ରହିବ ନାହିଁ। ସତ୍ୟ ଯୁଗରେ ତ କୌଣସି ବେମାରୀ ହେବ ନାହିଁ। ଏଠାରେ ତୁମେ କର୍ମେନ୍ଦ୍ରିୟକୁ ବଶୀଭୂତ କରି ଯାଉଛ, ତେଣୁ ସେଠାରେ କୌଣସି ବିମାରୀ ହୁଏ ନାହିଁ। ନାମ ହିଁ ହେଉଛି ସ୍ୱର୍ଗ। ତାକୁ ଭୁଲିଯିବା କାରଣରୁ ଲକ୍ଷେ ଲକ୍ଷେ ବର୍ଷ କହିଦେଉଛନ୍ତି। ଏ ପର୍ଯ୍ୟନ୍ତ ମଧ୍ୟ ମନ୍ଦିର ଆଦି ତିଆରି କରି ଚାଲିଛନ୍ତି। ଯଦି ଲକ୍ଷ ଲକ୍ଷ ବର୍ଷ ହୋଇଥାନ୍ତା, ତେବେ ପୁଣି କୌଣସି କଥା ହିଁ ମନେ ରହିନଥାନ୍ତା। ଏହିସବୁ ମନ୍ଦିର ଆଦି କାହିଁକି ତିଆରି କରୁଛନ୍ତି? ସ୍ୱର୍ଗରେ କର୍ମେନ୍ଦ୍ରିୟ ଗୁଡିକ ଶୀତଳ ହୋଇ ରହିଥାଏ, କୌଣସି ଚଞ୍ଚଳତା ନଥାଏ। ଶିବ ବାବାଙ୍କର ତ କର୍ମେନ୍ଦ୍ରିୟ ନାହିଁ, ବାକି ଆତ୍ମାରେ ତ ସାରା ଜ୍ଞାନ ରହିଛି ନା? ସେ ହିଁ ଶାନ୍ତିର ସାଗର, ସୁଖର ସାଗର ଅଟନ୍ତି। ସେମାନେ କହୁଛନ୍ତି, କର୍ମେନ୍ଦ୍ରିୟ ବସ ହୋଇପାରିବ ନାହିଁ। ବାବା କହୁଛନ୍ତି, ଯୁଗବଳ ଦ୍ଵାରା ତୁମେ କର୍ମେନ୍ଦ୍ରିୟ ଗୁଡିକୁ ବଶୀଭୂତ କର। ବାବାଙ୍କ ୟାଦରେ ରୁହ। କୌଣସି ବି ବେନିୟମ କାର୍ଯ୍ୟ କର୍ମେନ୍ଦ୍ରିୟ ଦ୍ଵାରା କରିବା ଅନୁଚିତ। ଏପରି ସ୍ନେହୀ ବାବାଙ୍କୁ ମନେ ପକାଇ ପକାଇ ଆଖିରେ ପ୍ରେମର ଲୁହ ଆସିଯିବା ଦରକାର। ଆତ୍ମା ପରମାତ୍ମାଙ୍କ ସହ ତ ଲୀନ ହୁଏ ନାହିଁ, ବାବାଙ୍କ ସହ କଳ୍ପରେ ଥରେ ମାତ୍ର ମିଳନ ହେଉଛି। ଯେତେବେଳେ ସେ ଶରୀରର ଲୋନ୍ ନେଉଛନ୍ତି, ତେବେ ଏପରି ବାବାଙ୍କ ସାଥିରେ କେତେ ସ୍ନେହର ସହିତ ଚାଲିବା ଦରକାର। ବ୍ରହ୍ମା ବାବା ମଧ୍ୟ ଖୁସିରେ ବିଭୋର ହୋଇଗଲେ। ଓହୋ, ବାବା ମୋତେ ବିଶ୍ୱର ମାଲିକ କରୁଛନ୍ତି, ପୁଣି ଧନ ସମ୍ପତ୍ତି ଆଦି କଣ କରିବି? ଛାଡ଼ ଏସବୁକୁ, ଯେପରି ପାଗଳ ମାନେ ହୋଇଥାନ୍ତି ନା, ସମସ୍ତେ କହିବାକୁ ଲାଗିଲେ, ହଠାତ୍ ଏହାଙ୍କର କଣ ହେଲା? ବ୍ୟବସାୟ ଆଦି ସବୁ ଛାଡି ଆସିଗଲେ, ଖୁସିର ପାରଦ ବଢିଗଲା, ସାକ୍ଷାତକାର ହେବାକୁ ଲାଗିଲା। ରାଜତ୍ୱ ମିଳିବ, କିନ୍ତୁ କିପରି ମିଳିବ, କଣ ହେବ, ଏକଥା କିଛି ହେଲେ ଜାଣିନଥିଲେ। ବାସ ମିଳିବ, ଏ ରାଜତ୍ୱର ଖୁସିରେ ସବୁ କିଛି ଛାଡିଦେଲେ। ପୁଣି ଧୀରେ ଧୀରେ ଜ୍ଞାନ ମିଳିବାକୁ ଲାଗିଲା। ତୁମେ ପିଲାମାନେ ଏଠାକୁ ସ୍କୁଲକୁ ଆସିଛ, ଲକ୍ଷ୍ୟ ତ ରହିଛି ନା? ଏହା ହେଉଛି ରାଜଯୁଗ। ବେହଦର ବାବାଙ୍କ ପାଖକୁ ରାଜତ୍ଵ ନେବା ପାଇଁ ଆସିଛ। ପିଲାମାନେ ଜାଣିଛନ୍ତି ଆମେ ବାବାଙ୍କ ପାଖରେ ପଢୁଛୁ, ଯାହାଙ୍କୁ ମନେ ପକାଉଥିଲୁ କି ବାବା ଆସି ଆମର ଦୁଃଖ ହରଣ କରି ସୁଖ ଦିଅ। ଝିଅମାନେ କହିଥାନ୍ତି ଆମକୁ କୃଷ୍ଣଙ୍କ ପରି ସନ୍ତାନ ମିଳୁ। ଆରେ ସେ ତ ବୈକୁଣ୍ଠର ମିଳିବା ନା, କୃଷ୍ଣ ହେଉଛନ୍ତି ବୈକୁଣ୍ଠର ମାଲିକ, ତାଙ୍କୁ ତୁମେ ଝୁଲାଉଛ, ତେବେ ତାଙ୍କ ପରି ସନ୍ତାନ ତ ବୈକୁଣ୍ଠରେ ହିଁ ମିଳିବ ନା। ଏବେ ତୁମେ ବୈକୁଣ୍ଠର ରାଜତ୍ଵ ନେବାକୁ ଆସିଛ, ସେଠାରେ ନିଶ୍ଚିତ ରାଜକୁମାର କୁମାରୀ ହିଁ ମିଳିବେ, ପବିତ୍ର ସନ୍ତାନ ମିଳୁ ଏହି ଆଶା ମଧ୍ୟ ପୂର୍ଣ୍ଣ ହେବ। ଏପରି ତ ଏଠାରେ ମଧ୍ୟ ବହୁତ ରାଜକୁମାର କୁମାରୀ ଅଛନ୍ତି, କିନ୍ତୁ ଏମାନେ ହେଉଛନ୍ତି ନରକବାସୀ। ତୁମେ ଚାହୁଁଛ ସ୍ୱର୍ଗବାସୀଙ୍କୁ, ପାଠ ପଢା ତ ବହୁତ ସହଜ। ବାବା କହୁଛନ୍ତି ତୁମେ ବହୁତ ଭକ୍ତି କରିଛ, ଧକ୍କା ଖାଇଛ, ତୁମେ କେତେ ଖୁସିରେ ତୀର୍ଥାଦି ଯାଉଛ, ଅମରନାଥକୁ ଯାଆନ୍ତି, ଭାବନ୍ତି ଶଙ୍କର ପାର୍ବତୀଙ୍କୁ ଅମର କଥା ଶୁଣାଇଥିଲେ, ଅମରନାଥଙ୍କର ସତ୍ୟ କଥା ତୁମେ ଏବେ ଶୁଣୁଛ, ଏହା ତ ବାବା ବସି ତୁମମାନଙ୍କୁ ଶୁଣାଉଛନ୍ତି। ତୁମେ ଆସିଛ ବାବାଙ୍କ ପାଖକୁ, ଜାଣିଛ ଇଏ ହେଉଛନ୍ତି ଭାଗ୍ୟଶାଳୀ ରଥ, ଶିବ ବାବା ଏହାଙ୍କ ଶରୀର ରୂପୀ ରଥକୁ ଲୋନରେ ନେଇଛନ୍ତି। ଆମେ ଶିବ ବାବାଙ୍କ ପାଖକୁ ଯାଉଛୁ, ତାଙ୍କର ହିଁ ଶ୍ରୀମତରେ ଚାଲିବୁ, କିଛି ବି ପଚାରିବାକୁ ହେଲେ ବାବାଙ୍କୁ ପଚାରି ପାରିବ। କହୁଛନ୍ତି ବାବା ଆମେ ପଚାରି ପାରୁନାହୁଁ, ଏଥିପାଇଁ ତୁମେ ପୁରୁଷାର୍ଥ କର, ଏଥିରେ ବାବା କଣ କରିପାରିବେ। ବାବା ତୁମମାନଙ୍କୁ ଶ୍ରେଷ୍ଠ କରିବା ପାଇଁ ସହଜ ରାସ୍ତା ବତାଉଛନ୍ତି। ପ୍ରଥମରେ ତ କର୍ମେନ୍ଦ୍ରିୟକୁ ବଶୀଭୂତ କର, ଦ୍ୱିତୀୟରେ ଦୈବୀ ଗୁଣ ଧାରଣ କର, କେହି କ୍ରୋଧ ଆଦି କଲେ ଶୁଣ ନାହିଁ, ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦିଅ, ଯେଉଁ ବିକାରୀ କଥା ପସନ୍ଦ ନ ଆସୁଛି ତାକୁ ଶୁଣ ହିଁ ନାହିଁ। ଯଦି ପତି କ୍ରୋଧ କରୁଛି, ମାରୁଛନ୍ତି, ତେ କଣ କରିବା ଦରକାର। ଯେତେବେଳେ ଦେଖୁଛ ପତି କ୍ରୋଧ କରୁଛନ୍ତି, ସେତେବେଳେ ତାଙ୍କ ଉପରେ ଫୁଲ ବର୍ଷା କର, ଅର୍ଥାତ ଶୁଭ ଭାବନାର ବର୍ଷା କର, ହର୍ଷିତ ହୋଇ ରୁହ। ଯୁକ୍ତି ତ ବହୁତ ରହିଛି, କାମେଶୁ କ୍ରୋଧେଶୁ ହୋଇଥାନ୍ତି ନା। ଅବଳା ମାନେ ଡାକୁଛନ୍ତି, ଜଣେ ଦ୍ରୌପଦୀ ନୁହେଁ, ସମସ୍ତେ ଦ୍ରୌପଦୀ ଅଟନ୍ତି। ବାବା ଆସିଛନ୍ତି ନଗ୍ନ ହେବାରୁ ମୁକ୍ତି କରିବା ପାଇଁ। ବାବା କହୁଛନ୍ତି ଏଇ ମୃତ୍ୟୁ ଲୋକରେ ତୁମର ଏହା ଅନ୍ତିମ ଜନ୍ମ ଅଟେ, ମୁଁ ତୁମ ପିଲାମାନଙ୍କୁ ଶାନ୍ତିଧାମ ନେଇଯିବାକୁ ଆସିଛି, ସେଠାକୁ ପତିତ ଆତ୍ମା ତ ଯାଇପାରିବ ନାହିଁ, ସେଥିପାଇଁ ମୁଁ ଆସି ସମସ୍ତଙ୍କୁ ପାବନ କରୁଛି, ଯାହାଙ୍କୁ ଯେଉଁ ପାଠ ମିଳିଛି ତାହା ପୁରା କରି ଏବେ ସମସ୍ତଙ୍କୁ ଫେରିଯିବାକୁ ହେବ। ସାରା ବୃକ୍ଷର ରହସ୍ୟ ବୁଦ୍ଧିରେ ରହିଛି, ବାକି ବୃକ୍ଷର ପତ୍ର କଣ କେହି ଗଣିପାରିବେ କି। ତେଣୁ ବାବା ମଧ୍ୟ ମୂଳ କଥା ବୁଝାଉଛନ୍ତି, ବୀଜ ଏବଂ ବୃକ୍ଷ, ବାକି ମନୁଷ୍ୟ ତ ଢେର ଅଛନ୍ତି, ଜଣ ଜଣଙ୍କର ଅନ୍ତରର କଥାକୁ କଣ ବସି ଜାଣିବେ କି। ମନୁଷ୍ୟ ଭାବୁଛନ୍ତି ଭଗବାନ ତ ଅନ୍ତର୍ଯ୍ୟାମୀ ଅଟନ୍ତି, ପ୍ରତ୍ୟେକଙ୍କର ଅନ୍ତରର କଥାକୁ ଜାଣିଛନ୍ତି, ଏସବୁ ହେଉଛି ଅନ୍ଧଶ୍ରଦ୍ଧା। ବାବା କହୁଛନ୍ତି ତୁମେ ମୋତେ ଡାକୁଛ କି, ଆସି ଆମକୁ ପତିତରୁ ପାବନ କର, ରାଜଯୋଗ ଶିଖାଅ। ଏବେ ତୁମେ ରାଜଯୋଗ ଶିଖୁଛ, ବାବା କହୁଛନ୍ତି ମୋତେ ମନେ ପକାଅ। ବାବା ଏହି ମତ ଦେଉଛନ୍ତି ନା, ବାବାଙ୍କର ଶ୍ରୀମତ ଏବଂ ଗତି ସବୁଠାରୁ ନିଆରା। ମତ ଅର୍ଥାତ ରାୟ, ଯାହା ଦ୍ଵାରା ଆମର ସଦ୍ଗତି ହେଉଛି, ସେହି ଏକମାତ୍ର ବାବା ଆମର ସଦ୍ଗତି ଦାତା, ଦ୍ୱିତୀୟ କେହି ନୁହନ୍ତି, ବର୍ତ୍ତମାନ ସମୟରେ ହିଁ ଡାକୁଛନ୍ତି। ସତ୍ୟ ଯୁଗରେ ତ ଡାକନ୍ତି ନାହିଁ, ଏବେ ହିଁ କହୁଛନ୍ତି ସମସ୍ତଙ୍କର ସଦ୍ଗତି ଦାତା ହେଉଛନ୍ତି ଏକମାତ୍ର ରାମ। ମାଳା ଗଡାଇବା ସମୟରେ ଯେତେବେଳେ ଫୁଲ ଆସିଥାଏ, ସେତେବେଳେ ରାମ କହି ଆଖିରେ ଲଗାଇଥାନ୍ତି। ଏକମାତ୍ର ଫୁଲକୁ ଜପିବାକୁ ହେବ, ବାକି ସବୁ ହେଉଛି ତାଙ୍କର ପବିତ୍ର ରଚନା। ମାଳାକୁ ତୁମେ ଭଲ ଭାବରେ ଜାଣିଯାଇଛ, ଯେଉଁମାନେ ବାବାଙ୍କ ସାଥିରେ ସେବା କରୁଛନ୍ତି ଏଇ ମାଳା ହେଉଛି ସେମାନଙ୍କର। ଶିବ ବାବାଙ୍କ ରଚୟିତା କୁହାଯିବ ନାହିଁ। ରଚୟିତା କହିଲେ ପ୍ରଶ୍ନ ଉଠିବ ଯେ କେବେ ରଚନା କରିଥିଲେ। ପ୍ରଜାପିତା ବ୍ରହ୍ମା ଏବେ ସଙ୍ଗମରେ ହିଁ ବ୍ରାହ୍ମଣ ମାନଙ୍କୁ ରଚନା କରୁଛନ୍ତି ନା। ଶିବ ବାବାଙ୍କର ରଚନା ତ ହେଉଛନ୍ତି ଅନାଦି। କେବଳ ପତିତରୁ ପାବନ କରିବା ପାଇଁ ବାବା ଆସୁଛନ୍ତି। ଏବେ ତ ଏଇ ସୃଷ୍ଟି ପୁରୁଣା ହୋଇଯାଇଛି, ନୂଆ ସୃଷ୍ଟିରେ ଦେବତା ମାନେ ରୁହନ୍ତି। ତେବେ ଶୂଦ୍ରଙ୍କୁ ଦେବତା କିଏ କରିବେ? ଏବେ ତୁମେ ପୁନର୍ବାର ଦେବତା ହେଉଛ। ଜାଣିଛ ଯେ ବାବା ଆମକୁ ଶୂଦ୍ରରୁ ବ୍ରାହ୍ମଣ, ବ୍ରାହ୍ମଣରୁ ଦେବତା କରୁଛନ୍ତି। ଏବେ ତୁମେ ବ୍ରାହ୍ମଣ ହୋଇଛ ଦେବତା ହେବା ପାଇଁ। ମନୁଷ୍ୟ ସୃଷ୍ଟିର ରଚୟିତା ହେଉଛନ୍ତି ବ୍ରହ୍ମା, ଯିଏକି ମନୁଷ୍ୟ ସୃଷ୍ଟିର ମୁଖ୍ୟ ଅଟନ୍ତି। ବାକି ଆତ୍ମା ମାନଙ୍କର ଅବିନାଶୀ ପିତା ହିଁ ତ ହେଉଛନ୍ତି ଶିବ। ଏହିସବୁ ନୂଆ କଥା ତୁମେମାନେ ଶୁଣୁଛ। ଯେଉଁମାନେ ବୁଦ୍ଧିବାନ ସେହିମାନେ ଭଲ ଭାବରେ ଧାରଣ କରିଥାନ୍ତି। ଧୀରେ ଧୀରେ ତୁମମାନଙ୍କର ମଧ୍ୟ ବୃଦ୍ଧି ହୋଇ ଚାଲିବ। ଏବେ ତୁମ ପିଲାମାନଙ୍କର ସ୍ମୃତିରେ ଆସିଛି, ଆମେ ଅସଲରେ ଦେବତା ଥିଲୁ, ପୁଣି 84 ଜନ୍ମ କିପରି ନେଇଥାଉ। ସବୁ ରହସ୍ୟ ତୁମେମାନେ ଜାଣିଛ। ଅଧିକ କଥାରେ ମୁଣ୍ଡ ପୁରାଇବାର କୌଣସି ଆବଶ୍ୟକତା ହିଁ ନାହିଁ। ବାବାଙ୍କ ଠାରୁ ପୁରା ବର୍ଷା ନେବା ପାଇଁ ମୁଖ୍ୟ କଥା ବାବା କହୁଛନ୍ତି, ପ୍ରଥମତଃ ମତେ ମନେ ପକାଅ, ଦ୍ୱିତୀୟରେ ପବିତ୍ର ହୁଅ, ସଦର୍ଶନ ଚକ୍ରଧାରୀ ହୁଅ ଏବଂ ନିଜ ସମାନ କରାଅ। କେତେ ସହଜ କଥା, କେବଳ ୟାଦ ସ୍ଥାୟୀ ହୋଇପାରୁ ନାହିଁ, ୟାଦ ସ୍ଥାୟୀ ହୋଇ ରହୁନାହିଁ। ଜ୍ଞାନ ତ ବହୁତ ସହଜ, ଏବେ ପୁରୁଣା ଦୁନିଆ ଖତମ ହୋଇଯିବ, ପୁଣି ସତ୍ୟଯୁଗ ନୂଆ ଦୁନିଆରେ ଦେବୀ ଦେବତା ମାନେ ରାଜତ୍ୱ କରିବେ। ଏହି ଦୁନିଆରେ ପୁରୁଣାରୁ ପୁରୁଣା ଏହି ଦେବତା ମାନଙ୍କର ଚିତ୍ର ଓ ଦେବତା ମାନଙ୍କର ମହଲ ଆଦି ରହିଛି। ତୁମେ କହିବ ପୁରୁଣାରୁ ପୁରୁଣା ଆମେ ବିଶ୍ୱର ମହାରାଜା ମହାରାଣୀ ଥିଲୁ, ଶରୀର ତ ବିନାଶ ହୋଇ ଯାଉଛି, ବାକି ଚିତ୍ର ଆଦି ତିଆରି କରୁଛନ୍ତି, କିନ୍ତୁ ଏହା କଣ କାହାକୁ ଜଣା ଅଛି କି? ଏ ଲକ୍ଷ୍ମୀ ନାରାୟଣ ଯିଏକି ରାଜତ୍ୱ କରୁଥିଲେ ସେମାନେ କେଉଁଆଡେ ଗଲେ? ରାଜତ୍ୱ କିପରି ନେଇଥିଲେ? ବିର୍ଲା ଏତେ ମନ୍ଦିର ତିଆରି କରୁଛନ୍ତି, କିନ୍ତୁ କିଛି ହେଲେ ଜାଣିନାହାନ୍ତି। ପଇସା ମିଳି ଚାଲିଛି ଏବଂ ତିଆରି କରି ଚାଲିଛନ୍ତି, ଭାବୁଛନ୍ତି ଏହା ଦେବତା ମାନଙ୍କର କୃପା। ଏକମାତ୍ର ଶିବଙ୍କର ପୂଜା ହେଉଛି ଅବ୍ୟଭିଚାରୀ ଭକ୍ତି। ଜ୍ଞାନଦାତା ତ ହେଉଛନ୍ତି ଏକମାତ୍ର ଜ୍ଞାନର ସାଗର, ବାକି ସବୁ ହେଉଛନ୍ତି ଭକ୍ତି ମାର୍ଗ। ଜ୍ଞାନ ଦ୍ଵାରା ଅଧା କଳ୍ପ ସଦ୍ଗତି ହେଉଛି, ତାପରେ ଭକ୍ତିର ଆବଶ୍ୟକତା ପଡେ ନାହିଁ। ଜ୍ଞାନ ଭକ୍ତି ବୈରାଗ୍ୟ, ଏବେ ଭକ୍ତିରୁ ପୁରୁଣା ଦୁନିଆ ଠାରୁ ବୈରାଗ୍ୟ। ପୁରୁଣା ଏବେ ଖତମ ହୋଇଯିବ, ଏଥିରେ କାହିଁକି ଆସକ୍ତି ରଖିବୁ? ଏବେ ତ ନାଟକ ପୁରା ହେଉଛି, ଆମେ ଯାଉଛୁ ଘରକୁ। ଏହି ସବୁ ସେହି ଖୁସି ମଧ୍ୟ ରହୁଛି। ଅନେକ ଭାବୁଛନ୍ତି ମୋକ୍ଷ ପାଇବା ତ ଭଲ, ପୁଣି ଆଉ ଏଠାକୁ ଆସିବ ନାହିଁ। ଆତ୍ମା ପାଣି ଫୋଟକା ପରି ଅଟେ, ଯାହାକି ସାଗରରେ ମିଶି ଯାଇଥାଏ। ଏସବୁ ହେଉଛି ଗପ। ଅଭିନେତା ତ ନିଶ୍ଚିତ ଅଭିନୟ କରିବ, ଯିଏ ଘରେ ବସିଯିବ ସେ କଣ ଅଭିନେତା ହେଲେ କି? ମୋକ୍ଷ କେବେ ହୁଏ ନାହିଁ। ଏ ଡ୍ରାମା ଅନାଦି ପୂର୍ବ ପ୍ରସ୍ତୁତ ଅଟେ। ଏଠାରେ ତୁମକୁ କେତେ ଜ୍ଞାନ ମିଳୁଛି? ମନୁଷ୍ୟଙ୍କ ବୁଦ୍ଧିରେ ତ କିଛି ବି ନାହିଁ। ତୁମର ପାଠ ହିଁ ରହିଛି ବାବାଙ୍କ ଠାରୁ ଜ୍ଞାନ ନେଇ ସମ୍ପତ୍ତି ପାଇବାର। ତୁମେ ଡ୍ରାମାରେ ବନ୍ଧା ହୋଇଛ, ପୁରୁଷାର୍ଥ ନିଶ୍ଚୟ କରିବ। ଏପରି ନୁହେଁ କି ଡ୍ରାମାରେ ଥିଲେ ତ ମିଳିବ, ତାହେଲେ ଚୁପଚାପ ବସିଯିବ, କିନ୍ତୁ କର୍ମ ବିନା କେହି ମଧ୍ୟ ରହିପାରିବେ ନାହିଁ। କର୍ମ ସନ୍ନ୍ୟାସ ହୋଇ ହିଁ ପାରିବ ନାହିଁ। ଆଚ୍ଛା ମିଠା ମିଠା ଶିଖିର ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ଯୋଗ ବଳର ଆଧାରରେ ନିଜର କର୍ମେନ୍ଦ୍ରିୟ ଗୁଡିକୁ ଶୀତଳ କରିବାକୁ ହେବ, ନିଜ ଆୟତ୍ତରେ ରଖିବାକୁ ପଡିବ। ବିକାରୀ କଥାବାର୍ତ୍ତା ଶୁଣିବାର ନାହିଁ କି ଶୁଣାଇବାର ନାହିଁ। ଯେଉଁ କଥା ପସନ୍ଦ ହେଉନାହିଁ ତାକୁ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେବା ଉଚିତ। ଦୁଇ ନମ୍ବର, ବାବାଙ୍କ ଠାରୁ ପୁରା ବର୍ଷା ଅର୍ଥାତ୍ ସମ୍ପତ୍ତି ନେବା ପାଇଁ ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ। ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ନିଜ ସମାନ କରିବାର ସେବା କରିବାକୁ ପଡିବ। ବରଦାନ ମୁରଲୀର ବାଦ୍ୟ ଦ୍ୱାରା ମାୟାକୁ ସମର୍ପିତ କରାଉଥିବା ମୁରଲୀଧର ହୁଅ। ମୁରଲୀ ତ ତୁମେମାନେ ବହୁତ ଶୁଣିଲଣି, ଏବେ ଏଭଳି ମୁରଲୀଧର ହୁଅ ଯାହାକି ମାୟା ତୁମର ମୁରଲୀ ଆଗରେ ସମର୍ପିତ ହୋଇଯିବ। ଯଦି ମୁରଲୀରେ ଆସୁଥିବା ଜ୍ଞାନର ରହସ୍ୟ ରୂପକ ବାଦ୍ୟ ସର୍ବଦା ବଜାଉଥିବ ତେବେ ମାୟା ସଦାକାଳ ପାଇଁ ସମର୍ପିତ ହୋଇଯିବ। ତେବେ ମାୟାର ମୁଖ୍ୟ ସ୍ୱରୂପ କାରଣ ରୂପରେ ଆସିଥାଏ। ଯେତେବେଳେ ମୁରଲୀ ଦ୍ୱାରା ତୁମକୁ କାରଣର ନିବାରଣ ମିଳିଯିବ ସେତେବେଳେ ମାୟା ସଦାକାଳ ପାଇଁ ସମାପ୍ତ ହୋଇଯିବ। କାରଣ ସମାପ୍ତ ହେବା ଅର୍ଥ ମାୟା ସମାପ୍ତ ହେବ। ସ୍ଲୋଗାନ, ଯଦି ଅନୁଭବୀ ସ୍ୱରୂପ ହୋଇଯିବ ତେବେ ତୁମର ଚେହେରା ଦ୍ୱାରା ସୌଭାଗ୍ୟର ଝଲକ ଦେଖାଯିବ। ଅବ୍ୟକ୍ତି ସାରା ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ସଙ୍ଗମଯୋଗୀ ବ୍ରାହ୍ମଣ ଜୀବନର ବିଶେଷତା ହେଲା ପବିତ୍ରତା। ପ୍ରବୃତ୍ତି ଅର୍ଥାତ୍ ଘର ଗୃହସ୍ଥ ଭିତରେ ରହି ଅପବିତ୍ରତା ଠାରୁ ନିବୃତ ରହିବା। ସ୍ୱପ୍ନ ମାତ୍ରରେ ମଧ୍ୟ ଅପବିତ୍ରତାର ସଂକଳ୍ପ ଠାରୁ ମୁକ୍ତ ରହିବା ହିଁ ହେଉଛି ଚ୍ୟାଲେଞ୍ଜ କରିବାର ଆଧାର। ଏହା ହିଁ ହେଉଛି ତୁମ ବ୍ରାହ୍ମଣ ମାନଙ୍କର ଆତ୍ମିକ ରାଜକୀୟତା ଏବଂ ବ୍ୟକ୍ତିତ୍ୱ। ଓମ୍ ଶାନ୍ତି।